ओम शांति। 12/5/2025 प्रातः मुरली। मीठे बच्चे कर्म धंदा इत्यादि करी मध्य सर्वदा निजर ईश्वरीय छात्र जीवन एवं पाठ पढ़ा को मने रख। स्वयं भगवान आम को पाठ पढ़ाउछन्ति, सर्वदा एही निसारे रुह। प्रश्न, जेउं पिलामानंकु ज्ञान अमृत हजम करिबा जणा अछि सेमानंकर लक्षण किपरि होइथिबो? उत्तर, सेमानंक भितरे सर्वदा आत्मिक निशा चढ़ि रहिथिबो एवं सेही निशा आधारे सेमाने समस्तंकर कल्याण करि चालिबे। कहार कल्याण व्यतीत अन्य कोनोसी कथावार्ता करिबा पई सेमानंकु भल लागिबो नाही। कंटा को फूल करिबार सेवारे ही समस्ते व्यस्त रहिबे। ओम शांति। एवे तुमे पिला माने एठारे बसीछ एवं एहा मध्य जानिछ जे आमे हेलु अभिनेता। आमे 84 जन्मर चक्र को पूरा करुछु। एहा पिला मानंकर स्मृति रे आसीबा उचित। तुमे जानिछ जे बाबा आसीछंती आमो को पूर्णी थरे राज्यभाग्य प्राप्त कराइबा पई अथवा तम प्रधानरु सतो प्रधान करिबा पई। ए कथा बाबांक बिना आउ केही बुझाई पारिबे नाही। तुमे जेतेबेले एठारे बसुछ सेतेबेले जेपरि स्कूल रे बसीछ, बाहरे थिला बेले स्कूल रे नाह। जानिछ एहा हेउछि सर्वोच्च रुहानी स्कूल। एठारे रुहानी बाबा आसी पढ़ाउछन्ति। पाठ पढ़ा तो पिलामानंकर मने पड़िबा दरकार ना। ये ब्रह्मा मध्य संतान अटंती, एहांकु अथवा समस्तंकु एकमात्र बाबा सिखाउछन्ति। समस्त मनुष्य आत्मांकर सीए हेउछन्ति पिता। सी आसी ब्रह्मांकर शरीर आधार नै तुमको बुझाउछन्ति, प्रतिदिन बुझाउछन्ति। एठारे बसीथिबा बेले बुद्धिरे स्मृति रहिबा दरकार जे आमे 84 जन्म नेइछु। आमे विश्वर मालिक थिलु, देवी देवता थिलु, पुणी पूर्व जन्म नेइ नेइ आसी नीच अवस्थारे पहुंचिछु। भारत केते धनशाली थिला सबु स्मृति रे आसुछे। एहा भारत रही कहानी, ताहा सहित आमर मध्य निजको पुणी जेपरी भूली न जाओ। आमे स्वर्गरे राज्य करूथिलु, पुणी आमको 84 जन्म नेबाकु पड़िला। ए कथा सारा दिन स्मृति रे आणिबाकु पड़िबो। धंदा आदि कले मध्य पाठ तो मने पड़िबा दरकार ना। किपरि आमे विश्वर मालिक थिलु, पुणी आमे तळकु खसी आसिलु, बहुत सहज किंतु ए कथा मध्य कहार मने रहु नाही। आत्मा पवित्र न हेबा कारणरु याद भूली जाउछे। मते भगवान पढ़ाउछंती एही कथा बुद्धिरु खसी जाउछे। मु बाबांकर छात्र, बाबा कहउछंती जोगर यात्रा रे रुह। बाबा आमको पाठ पढ़ाई एही परि लक्ष्मी नारायण कराउछंती। सारा दिन एहा स्मृति रे आसीबा दरकार। बाबा ही स्मृति देउछंती एही भारत स्वर्ग थिला ना, आमे ही सही देवी देवता थिलु, एबे आसुरी प्रवृत्तिर होई जाइछु। पूर्वे तुमर बुद्धि मध्य आसुरी थिला, एबे बाबा ईश्वरीय बुद्धि देइछंती। तथापि कहारी कहारी बुद्धि रे पशु नाही, भूली जाउछंती। बाबा केते निशा चढ़ाउछंती, तुमे पुनर्बार देवता हेबाकु जाउछ, तेणु तुम भितरे सही निशा रहिबा उचित ना। आमे निजर राज्य करिबु। केते जणंकर तो बिल्कुल निशा चढ़ु नाही, ज्ञान अमृत हजम हेउ नाही। जहांकर निशा चढ़ु थिबो ताकु अन्यर कल्याण करिबा बिना अन्य कोनोसी कथावार्ता हेबाकु भल लागिबो नाही। कंटारु फूल करिबार सेवारे ही लागि रहिबे। पूर्वे आमे फूल थिलु, परे माया कंटा करि देइछे, एबे पुणी थरे फूल भळी हेउछु। एही परि निज सहित कथा हेबा उचित। एही निशारे रही तुमे काहाकु मध्य बुझाइले तुरंत ताकु तीर लागिजिबो। भारत आल्हांकर बगीचा थिला, एबे पतित होई जाइछे। आमे ही सारा विश्वर मालिक थिलु, केते बड़ कथा। एबे पुणी आमे कौन होई जाइछो, केते तळकु खसी जाइछो। आमर चढ़ीबा एवं खसीबार एही नाटक चलीछे। एही कहानी बाबा वसी बुझाउछन्ते। भक्ति मार्गरे जहा सुनिछ ताहा मिथ्या, एहा सत्य। सेमाने सत्य नारायणर कथा सुनाई थांती, किंतु सेमाने कौन बुझी पारंती कि आमे किपरि चढ़िलु, पुणि किपरि तळकु खसिलु। एही बाबा सत्य नारायणंकर कथा सुनाउछंती, राजपद किपरि हराइलु, एही सारा नाटक आम उपरे आधारित। आत्मा को एबे जणा पड़िला जे आमे किपरि एबे बाबांकर ठारो राजत्व नेउछु। ବାବା ଏଠାରେ ପଚାରିଲେ କହୁଛନ୍ତି, ହଁ ନିଶା ଅଛି, ପୁଣି ବାହାରକୁ ଗଲାପରେ କିଛି ହେଲେ ନିଶା ରହୁନାହିଁ। ପିଲାମାନେ ନିଜେ ଜାଣିପାରୁଛନ୍ତି, ଯଦିଓ ହାତ ତ ଉଠାଇ ଦେଉଛନ୍ତି କିନ୍ତୁ ଚଳନି ଏପରି ଯାହାକି ନିଶା ରହିପାରୁନାହିଁ। ଅନୁଭବ ତ ହେଉଛି ନା, ବାବା ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି, ପିଲାମାନେ ତୁମକୁ ମୁଁ ରାଜତ୍ୱ ଦେଇଥିଲି ପୁଣି ତୁମେ ହରାଇ ଦେଲ, ତୁମେ ତଳକୁ ଖସି ଆସିଛ, କାହିଁକି ନା ଏହା ହେଉଛି ବଗିଚା, ଏହା ହେଉଛି ଚଢ଼ିବା ଏବଂ ଖସିବାର ନାଟକ। ଆଜି ରାଜା ଅଛନ୍ତି, କାଲି ତାଙ୍କୁ ପୁଣି ପଦବୀରୁ ବାହାର କରିଦେଉଛନ୍ତି। ଖବର କାଗଜରେ ବହୁତ ଏହିପରି କଥା ବାହାରୁଛେ, ଯାହାର ପ୍ରତ୍ୟୁତ୍ତର ଦେଲେ ଲୋକେମାନେ କିଛି ବୁଝିପାରିବେ। ଏହା ନାଟକ ଚାଲିଛେ, ଏହା ମନେ ରହିଲେ ମଧ୍ୟ ସର୍ବଦା ଖୁସିରେ ରହିପାରିବ। ବୁଦ୍ଧିରେ ଅଛି ନା, ଆଜିଠାରୁ 5000 ବର୍ଷ ପୂର୍ବେ ଶିବ ବାବା ଆସିଥିଲେ, ଏଠାକୁ ଆସି ରାଜଯୋଗ ଶିଖାଇଥିଲେ, ଲଢ଼ାଇ ଲାଗିଥିଲା, ଏବେ ଏହି ସବୁ ସତ୍ୟ କଥା ବାବା ଶୁଣାଉଛନ୍ତି। ଏହା ହେଉଛି ପୁରୁଷୋତ୍ତମ ଯୁଗ, କଳିଯୁଗ ପରେ ଏହି ପୁରୁଷୋତ୍ତମ ଯୁଗ ଆସୁଛି। କଳିଯୁଗକୁ ପୁରୁଷୋତ୍ତମ ଯୁଗ କୁହାଯିବ ନାହିଁ, ସତ୍ୟ ଯୁଗକୁ ମଧ୍ୟ କୁହାଯିବ ନାହିଁ। ଆସୁରୀ ସମ୍ପ୍ରଦାୟ ଏବଂ ଦୈବୀ ସମ୍ପ୍ରଦାୟ କୁହାଯାଏ, ତାର ମଝିରେ ଏହି ସଙ୍ଗମ ଯୁଗ ରହିଛି, ଯେତେବେଳେ କି ପୁରୁଣା ଦୁନିଆରୁ ନୂଆ ଦୁନିଆ ହେଉଛି। ନୂଆରୁ ପୁରୁଣା ହେବା ପାଇଁ ସାରା ଚକ୍ରର ସମୟ ଲାଗିଯାଉଛେ। ଏବେ ସଙ୍ଗମ ଯୁଗ ଚାଲିଛି, ସତ୍ୟ ଯୁଗରେ ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା, ଏବେ ତାହା ନାହିଁ। ଏବେ ତ ଅନେକ ଧର୍ମ ଆସିଯାଇଛି, ଏହା ତୁମ ବୁଦ୍ଧିରେ ରହୁଛି। ଅନେକ ଅଛନ୍ତି ଯେଉଁମାନେ କି 6-7 ମାସ 12 ମାସ ପାଠ ପଢି ପୁଣି ତଳକୁ ଖସି ଯାଉଛନ୍ତି, ଫେଲ ହୋଇଯାଉଛନ୍ତି, ଯଦିଓ ପବିତ୍ର ରହୁଛନ୍ତି କିନ୍ତୁ ପାଠ ପଢୁ ନଥିବାରୁ ଖସି ଯାଉଛନ୍ତି। କେବଳ ପବିତ୍ରତା କାମରେ ଆସେ ନାହିଁ, ଏହିପରି ବହୁତ ସନ୍ନ୍ୟାସୀ ମଧ୍ୟ ଅଛନ୍ତି, ସେମାନେ ସନ୍ନ୍ୟାସ ଧର୍ମ ଛାଡ଼ି ଯାଇ ଗୃହସ୍ଥୀ ହୋଇଯାଇଥାନ୍ତି, ବିବାହ ଆଦି କରିଥାନ୍ତି। ତେଣୁ ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ତୁମେ ସ୍କୁଲରେ ବସିଛ, ଏ କଥା ସ୍ମୃତିରେ ଅଛି ଯେ ଆମେ ଆମ ରାଜତ୍ୱ କିପରି ହରାଇଛୁ, କେତେ ଜନ୍ମ ନେଇଛୁ। ଏବେ ପୁଣି ବାବା କହୁଛନ୍ତି, ବିଶ୍ୱର ମାଲିକ ହୁଅ, ଏଥିପାଇଁ ପବିତ୍ର ନିଶ୍ଚିନ୍ତ ହେବାକୁ ପଡ଼ିବ। ଯେତେ ଅଧିକ ବାବାଙ୍କୁ ମନେ ପକାଇବ ସେତେ ପବିତ୍ର ହୋଇଯିବ, କାହିଁକି ନା ସୁନାରେ ହାତ ପଡ଼ିଛି, ତାହା ବାହାରିବ କିପରି। ପିଲାମାନଙ୍କ ବୁଦ୍ଧିରେ ଅଛେ, ଆମେ ଆତ୍ମାମାନେ ସତୋପ୍ରଧାନ ଥିଲୁ, 24 କ୍ୟାରେଟ୍ ଥିଲୁ, ପୁଣି ତଳକୁ ଖସି ଖସି ଏହିପରି ଅବସ୍ଥା ହୋଇଯାଇଛି, ଆମେ କ'ଣ ହୋଇଯାଇଛୁ। ବାବା ତ ଏପରି କହୁନାହାନ୍ତି ଯେ ମୁଁ କ'ଣ ଥିଲି, ତୁମେ ମନୁଷ୍ୟମାନେ ହିଁ କହୁଛ ଆମେ ଦେବତା ଥିଲୁ। ଭାରତର ମହିମା ତ ଅଛି ନା, ଭାରତକୁ କିଏ ଆସୁଛନ୍ତି, କ'ଣ ଜ୍ଞାନ ଦେଉଛନ୍ତି, ଏ କଥା କେହି ଜାଣିନାହାନ୍ତି। ଏ କଥା ଜାଣିବା ଦରକାର ନା, ମୁକ୍ତିଦାତା କେବେ ଆସୁଛନ୍ତି। ଭାରତ ପ୍ରାଚୀନ ବୋଲି ଗାୟନ ରହିଛି, ତେଣୁ ନିଶ୍ଚିନ୍ତ ଭାରତରେ ହିଁ ରିଇନକାର୍ନେସନ ଅର୍ଥାତ୍ ପୁନଃ ଅବତରଣ ହେଉଥିବ, କାରଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି। ତେବେ ନିଶ୍ଚିନ୍ତ ବିଶ୍ୱ ପିତା ଏଠାକୁ ଆସୁଥିବେ, କହନ୍ତି ମଧ୍ୟ ଭାଗୀରଥ ଅର୍ଥାତ୍ ଭାଗ୍ୟଶାଳୀ ରଥ। ତେବେ ମନୁଷ୍ୟ ଶରୀରରେ ଆସିଥିବେ ନା, ପୁଣି ଘୋଡ଼ା ଗାଡ଼ି ମଧ୍ୟ ଦେଖାଇଛନ୍ତି। ଉଭୟ କଥା ମଧ୍ୟରେ କେତେ ଫରକ ରହିଛି, ଶ୍ରୀକୃଷ୍ଣ ଏବଂ ରଥ ଦେଖାଇଛନ୍ତି। ବାବା କହୁଛନ୍ତି ମୋ ବିଷୟରେ କେହି ଜାଣିନାହାନ୍ତି, ଏବେ ତୁମେ ଜାଣୁଛ ବାବା ଏହି ବ୍ରହ୍ମାଙ୍କ ଶରୀର ରୂପୀ ରଥରେ ଆସୁଛନ୍ତି, ଏହାକୁ ହିଁ ଭାଗ୍ୟଶାଳୀ ରଥ କୁହାଯାଉଛି। ବ୍ରହ୍ମା ହିଁ ବିଷ୍ଣୁ ଚିତ୍ରରେ କେତେ ସ୍ପଷ୍ଟ ଭାବରେ ରହିଛି, ତ୍ରିମୂର୍ତ୍ତି ଉପରେ ଶିବ ଅଛନ୍ତି, ଏହି ଶିବଙ୍କର ପରିଚୟ କିଏ ଦେଲେ, ଶିବ ବାବା ହିଁ ତିଆରି କରାଇଛନ୍ତି ନା। ଆଉ ଏବେ ତୁମେ ଜାଣୁଛ ବାବା ଏହି ବ୍ରହ୍ମାଙ୍କ ରଥରେ ଆସୁଛନ୍ତି, ବ୍ରହ୍ମା ହିଁ ବିଷ୍ଣୁ, ବିଷ୍ଣୁ ହିଁ ବ୍ରହ୍ମା। ଏହା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ କାହିଁ 84 ଜନ୍ମ ପରେ ବିଷ୍ଣୁରୁ ବ୍ରହ୍ମା ହେଉଛନ୍ତି, କାହିଁ ବ୍ରହ୍ମାରୁ ବିଷ୍ଣୁ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି। ଏହା ବିଚିତ୍ର କଥା ନା, ଯାହାକି ବୁଦ୍ଧିରେ ଧାରଣ କରିବାକୁ ହେବ। ପ୍ରଥମେ ବାବାଙ୍କର ପରିଚୟ ବୁଝାଇବାକୁ ହେବ, ଏବଂ ଏ କଥା ମଧ୍ୟ କହିବାକୁ ହେବ, ଭାରତ ନିଶ୍ଚିନ୍ତ ସ୍ୱର୍ଗ ଥିଲା, ସ୍ୱର୍ଗୀୟ ପିତା ନିଶ୍ଚିନ୍ତ ସ୍ୱର୍ଗ ତିଆରି କରିଥିବେ। ଏହି ଚିତ୍ର ତ ବହୁତ ଫାଷ୍ଟ କ୍ଲାସ ପିଲାମାନଙ୍କର ବୁଝାଇବା ପାଇଁ ସଉକ ରହୁଛି ନା, ବାବାଙ୍କର ମଧ୍ୟ ସଉକ ରହିଛି। ତୁମେ ସେକେଣ୍ଡରେ ମଧ୍ୟ ଏହିପରି ବୁଝାଉଛ। ଏଠାରେ ତ ଡାଇରେକ୍ଟ ବାବା ଅଛନ୍ତି, ବାବା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି। ଆତ୍ମାମାନଙ୍କର ବୁଝାଇବା ଏବଂ ବାବାଙ୍କର ବୁଝାଇବାରେ ଫରକ ତ ନିଶ୍ଚିନ୍ତ ରହୁଛି, ସେଥିପାଇଁ ବାବାଙ୍କ ଠାରୁ ଶୁଣିବା ନିମନ୍ତେ ଏଠାକୁ ସମ୍ମୁଖକୁ ଆସୁଛନ୍ତି। ବାବା ହିଁ ଘଡ଼ି ଘଡ଼ି ବଚେ ବଚେ କହୁଛନ୍ତି। ଭାଇ କଥାରେ ଏତେ ପ୍ରଭାବ ପଡ଼ି ନଥାଏ ଯେତେ ବାପାଙ୍କ କଥାରେ ପ୍ରଭାବ ପଡ଼ିଥାଏ। ଏଠାରେ ତୁମେ ବାବାଙ୍କର ସମ୍ମୁଖରେ ବସିଛ। ଆତ୍ମା ଏବଂ ପରମାତ୍ମାଙ୍କର ମିଳନ ହେଉଥିବାରୁ ଏହାକୁ ମେଳା କୁହାଯାଉଛି। ବାବା ସମ୍ମୁଖରେ ବସି ବୁଝାଇଲେ ବହୁତ ନିଶା ଚଢ଼ିଥାଏ। ବେହଦର ବାବା କହୁଛନ୍ତି, ଆମେ କ'ଣ ତାଙ୍କ କଥା ମାନିବା ନାହିଁ? ବାବା କହୁଛନ୍ତି, ମୁଁ ତୁମକୁ ସ୍ୱର୍ଗକୁ ପଠାଇଥିଲି, ତେଣୁ ତୁମେ ପୁଣି 84 ଜନ୍ମ ନେଇ ନେଇ ପତିତ ହୋଇଯାଇଛ, ପୁଣି କ'ଣ ତୁମେ ପାବନ ହେବ ନାହିଁ? ବାବା ଏ କଥା ଆତ୍ମାମାନଙ୍କୁ କହୁଛନ୍ତି। କେହି କେହି ଭାବୁଛନ୍ତି ବାବା ସତ୍ୟ କହୁଛନ୍ତି, କେହି ତ ତୁରନ୍ତ କହିଦେଉଛନ୍ତି ବାବା ଆମେ ପବିତ୍ର କାହିଁକି ନ ହେବୁ। ବାବା କହୁଛନ୍ତି, ମୋତେ ମନେ ପକାଇଲେ ତୁମର ପାପ କଟିଯିବ, ତମେ ଖାଣ୍ଟି ସୁନା ହୋଇଯିବ, ମୁଁ ହେଉଛି ସମସ୍ତଙ୍କର ପିତା, ପତିତ ପାବନ। ତେଣୁ ବାବାଙ୍କର ବୁଝାଇବାରେ ଏବଂ ଆତ୍ମାମାନଙ୍କର ବୁଝାଇବାରେ କେତେ ଫରକ ରହିଛି। ଧରିନିଅ କେହି ନୂଆ ଆସୁଛନ୍ତି, ତାଙ୍କ ମଧ୍ୟରୁ ଯିଏ ଏଠିକାର ଫୁଲ ଅର୍ଥାତ୍ ଏହି କୂଳର ଆତ୍ମା ହୋଇଥିବେ ତାଙ୍କୁ ଅନୁଭବ ହେବ। ସେମାନେ କହିବେ, ଇଏ ଠିକ କଥା କହୁଛନ୍ତି, ଯିଏ ଏଠାକାର ହୋଇନଥିବେ ସେ ବୁଝିପାରିବେ ନାହିଁ। ତେବେ ତୁମେ ମଧ୍ୟ ବୁଝାଅ ଆମ ଆତ୍ମାମାନଙ୍କୁ, ବାବା କହୁଛନ୍ତି ତୁମେ ପବିତ୍ର ହୁଅ। ମନୁଷ୍ୟ ପବିତ୍ର ହେବା ପାଇଁ ଗଙ୍ଗା ସ୍ନାନ କରିଥାନ୍ତି, ଗୁରୁ କରିଥାନ୍ତି, କିନ୍ତୁ ପତିତ ପାବନ ତ ବାବା ହିଁ ଅଟନ୍ତି। ବାବା ଆତ୍ମାମାନଙ୍କୁ କହୁଛନ୍ତି ଯେ ତୁମେ କେତେ ପତିତ ହୋଇଯାଇଛ, ସେଥିପାଇଁ ତ ଆତ୍ମା ମନେ ପକାଉଛି ଯେ ବାବା ଆପଣ ଆସି ପବିତ୍ର କରନ୍ତୁ। ବାବା କହୁଛନ୍ତି, ମୁଁ କଳ୍ପ କଳ୍ପ ଆସୁଛି ତୁମମାନଙ୍କୁ କହୁଛି, ଏହି ଅନ୍ତିମ ଜନ୍ମରେ ପବିତ୍ର ହୁଅ, ଏହି ରାବଣ ରାଜ୍ୟ ଶେଷ ହୋଇଯିବ, ମୁଖ୍ୟ କଥା ହେଲା ପବିତ୍ର ହେବା, ସ୍ୱର୍ଗରେ ବିଷ ନ ଥାଏ। କେହି ଆସିଲେ ତାକୁ ବୁଝାଅ ଯେ ବାବା କହୁଛନ୍ତି, ନିଜକୁ ଆତ୍ମା ଭାବି ମୋତେ ମନେ ପକାଇଲେ ପବିତ୍ର ହୋଇଯିବ, ଖାଦ ବାହାରିଯିବ। ମନ୍ମନା ଭବ ଅକ୍ଷର ମନେ ଅଛି ନା, ବାବା ନିରାକାର ଅଟନ୍ତି, ଆମେ ଆତ୍ମାମାନେ ମଧ୍ୟ ହେଉଛୁ ନିରାକାର। ଯେପରି ଆମେ ଶରୀର ଦ୍ୱାରା ଶୁଣୁଛୁ, ବାବା ମଧ୍ୟ ଏହି ଶରୀରରେ ଆସି ବୁଝାଉଛନ୍ତି। ନଚେତ କିପରି କହିବେ ଯେ ମାମେ କମ୍ ୟାଦ କରୁ, ଦେହର ସବୁ ସମ୍ବନ୍ଧକୁ ଛାଡ଼, ନିଶ୍ଚିନ୍ତ ଏଠାକୁ ଆସୁଛନ୍ତି, ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛନ୍ତି। ପ୍ରଜାପିତା ବ୍ରହ୍ମା ଏବେ ବାସ୍ତବରେ ଅଛନ୍ତି, ଏହାଙ୍କ ଦ୍ୱାରା ଆମକୁ ବାବା ଏହିପରି କହୁଛନ୍ତି। ଆମେ ବେହଦର ବାବାଙ୍କୁ ହିଁ ମାନୁଛୁ, ସିଏ କହୁଛନ୍ତି ପବିତ୍ର ରୂପ। ପତିତ ପଣିଆ ଛାଡ଼ି ଦିଅ, ପୁରୁଣା ଦେହର ଅଭିମାନକୁ ଛାଡ଼, ମୋତେ ମନେ ପକାଇଲେ ଅନ୍ତିମ ସ୍ମୃତି ଅନୁସାରେ ପରବର୍ତ୍ତୀ ଜନ୍ମ ହୋଇଯିବ, ତୁମେ ଲକ୍ଷ୍ମୀ ନାରାୟଣ ହୋଇଯିବ। ବାବାଙ୍କ ଠାରୁ ବେମୁଖ କରାଉଥିବା ମୁଖ୍ୟ ଅବଗୁଣ ହେଲା ପରଚିନ୍ତନ କରିବା ଓ ସୈତାନୀ କଥା ଶୁଣିବା ଏବଂ ଶୁଣାଇବା। ବାବାଙ୍କ ନିର୍ଦ୍ଦେଶ ହେଲା ତୁମକୁ ସୈତାନୀ କଥା ଶୁଣିବା ଅନୁଚିତ, ୟାଙ୍କ କଥା ତାଙ୍କୁ, ତାଙ୍କ କଥା ୟାଙ୍କୁ ଶୁଣାଇବା, ଏହା ଚୁଗୁଲାମୀ ତୁମ ପିଲାମାନଙ୍କର ପାଖରେ ରହିବା ଅନୁଚିତ। ଏହି ସମୟରେ ଦୁନିଆରେ ସମସ୍ତେ ହେଉଛନ୍ତି ବିପରୀତ ବୁଦ୍ଧି। ବାବାଙ୍କ କଥା ବିନା ଅନ୍ୟ କିଛି କଥା ଶୁଣିବା ତାକୁ ଚୁଗୁଲାମୀ କୁହାଯାଏ। ଏବେ ବାବା କହୁଛନ୍ତି, ଏହି ଚୁଗୁଲାମୀ ଛାଡ଼, ତୁମେ ସମସ୍ତ ଆତ୍ମାମାନଙ୍କୁ କୁହ, ହେ ଆତ୍ମାରୂପୀ ସୀତାମାନେ, ତୁମେ ଏବେ ରାମଙ୍କ ସହିତ ଯୋଗ ଲଗାଅ, ତୁମେ ହେଉଛ ବାର୍ତ୍ତାବହ, ଏହି ବାର୍ତ୍ତା ଦିଅ ଯେ ବାବା କହିଛନ୍ତି ମୋତେ ମନେ ପକାଅ, ବାସ୍, ଏ କଥା ବ୍ୟତୀତ ଆଉ ସବୁ ହେଉଛି ଚୁଗୁଲିଆମୀ। ବାବା ବହୁତ ସନ୍ତାନମାନଙ୍କୁ କହୁଛନ୍ତି ଚୁଗୁଲିଆମୀ ଛାଡ଼, ସମସ୍ତ ଆତ୍ମାରୂପୀ ସୀତାମାନଙ୍କର ଏକ ରାମ ହିଁ ସହିତ ସମ୍ବନ୍ଧ ଯୋଡ଼, ତୁମର ଧନ୍ଦା ହିଁ ଏଇୟା, ବାସ୍, ଏହି ବାର୍ତ୍ତା ଦେଇ ଚାଲ। ବାବା ଆସିଛନ୍ତି, କହୁଛନ୍ତି ତୁମକୁ ସତ୍ୟ ଯୁଗକୁ ଯିବାକୁ ହେବ, ଏହି ଲୌହ ଯୁଗକୁ ଛାଡ଼ିବାକୁ ହେବ। ତୁମକୁ ବନବାସ ମିଳିଛି, ଜଙ୍ଗଲରେ ବସିଛ ନା, ବନ ଜଙ୍ଗଲକୁ କୁହାଯାଏ। କନ୍ୟାର ବିବାହ ପୂର୍ବରୁ ସେ ବନରେ बसी थाए अर्थात वैराग्य रे थाए पुणी महल को जाय थाए। तुमे मध्य जंगल रे बसी छ एबे ससुर घर को जीवा को हेबो एही पुराणा देह को छाड़ीबा को पड़िबो। सेथिपाई एकमात्र बाबा को मने पकाओ विनाश काले जेउ मानंकर प्रीत बुद्धि होइथिबो से त महल को जिबे बाकी विपरीत बुद्धि मानंकर हेउछि वनवास। जंगल रे बास बाबा तुम पिला मानंकु भिन्न भिन्न रीति रे बुझाउछन्ते। जेउ बाबांको ठारु एते बेहदर बादशाही नेउथिलो तांकु भूली जाइछ तेणु वनवास को चली जाइछ। वनवास एवं बगीचा बास दुईटी होइथाय। बाबांको नाम ही हेउछि बागवान किंतु ए सबु कथा केही बुझि पारिले सिना भारत रे ही आमर राज्य थिला एबे नाही एबे तो वनवास चलीछे पुणी बगीचा को जीवा। तुमे एठारे बसी थिले मध्य बुद्धि रे अछि आमे बेहदर बाबांको ठारु निजर राज्य नेउछु। बाबा कहुछन्ति मो सहित प्रीति रख तथापि भूली जाउछन्ति। बाबा दोषारोप करुछन्ति तुमे मते केते पर्यंत भूलुथिबो पुणी सत्ययुग को किपरि जीव निजको पचार मु केते समय बाबांको मने पकाउछि। तुमे तो जेपरि जोगर अग्नि रे पडिछ जहा द्वारा विकर्म विनाश हेउछि। एक बाबांको सहित प्रीत बुद्धि हेबा उचित। सबुठारु फास्ट क्लास प्रेमिक जे कि तुमको मध्य फास्ट क्लास करुछन्ति केउठी थर्ड क्लास रे छेली मेंढावळी यात्रा करिबा एवं केउठी एयर कंडीशन रे यात्रा करिबा केते फरक रही छे एही परी विचार सागर मंथन कले तुमको बहुत मजा आसीबो। एही बाबा मध्य कहउछन्ति मु मध्य बाबांको मने पकाइबा पई बहुत मेहनत करुछे सारा दिन ख्याल चालुछे तुमको मध्य एही मेहनत करिबा को हेबो। अच्छा मीठा मीठा सिकिलधे संतान मानंक प्रति मात पिता बाप दादांकर मधुर स्नेह संपर्ण शुभेच्छा एवं सुप्रभात। आत्मिक पितांकर आत्मिक संतान मानंकु नमस्ते। धारणा पाई मुख्य सारांश प्रथम पॉइंट काहाकु भी एकमात्र राम अर्थात बाबांकर कथा बिना अन्य कोनोसी कथा सुनाइबा अनुचित। जणंकर कथा अन्य जणकु सुनाइबा परचिंतन करिबा एहा चुगुलियामी अटे एहाकु त्याग करिबाकु हेबो। दुई नंबर पॉइंट एकमात्र बाबांकर साथीरे प्रीत अर्थात स्नेहपूर्ण संबंध रखिबाकु हेबो। पुरुणा देहर अभिमान को छाड़ी एकमात्र बाबांकर स्मृति द्वारा निजको पवित्र करिबाकु हेबो। बरदान समाहित करिबार शक्ति द्वारा भूल को मध्य ठीक करुथिबा विश्व परिवर्तक भव। अन्यर भूल को देखे निजे कोनोसी भूल कर नाही जदि केही भूल भी करुछे तेबे करू किंतु मते ठीक करिबार अछि तार संगर प्रभाव रे आसीबार नाही। जेउ माने अन्यर प्रभाव रे आसी जानती से माने बेपरुआ होई जानती तेणु समस्ते केवल एही गुटिए संकल्प निय जे मते ठीक रास्ता रे ही चलिबार अछि। जदि अन्य जणे भूल करुछे तेबे सही समय रे समाहित करिबार शक्ति को व्यवहार कर। कहार भूल को नोट करिबा अर्थात बुद्धि रे धारण करिबा परिवर्ते ताकु सहयोग रो नोट दियो अर्थात सहयोग रे भरपूर करि दियो तेबे विश्व परिवर्तन रो कार्य सहज रे होई जीवो। स्लोगन जदि निरंतर जोगी हेवार अछि तेबे हदर अर्थात विनाशी मु पणिया एवं मोर पणिया को बेहदरे परिवर्तन करि दियो। ओम शांति।